ଅଧ୍ୟାୟ 1 ఉదారసందం ప్రరుదంతమగ్ని వసంతమంజానమసిని సుపాణినా ఉద్వీక్షమానం భయవ్యూహక్షణం హస్తే గృహీత్వా విశంత వాగురత్. ఉద్వీక్షమానం భయవిహ్వలేక్షణం హస్తే గృహీత్వా విశంత వాగురత్. అవును వారు మా దశోద తను ధరి పకేవారు కృష్ణ అత్యంత దిక్కుపోయి నిజ అపరాధ స్వీకారం కలె. మా దశోద సెత్తబడి దక్షిలే ଶ୍ରୀ କୃଷ୍ଣ କ୍ରନ୍ଧନ କରିକରି ନିଜ ହାତରେ ନୟନ ଯୁଗଳ ଭର୍ଷଣ କରିବା ଫଳରେ ତାଙ୍କ ସମଗ୍ର ମୁଖରେ ଆଖିର ପ୍ରଜ୍ୱଳ ବଳି ହୋଇଗଲା। ମା ଯଶୋଦା ସେତେବେଳେ ନିଜର ସୁନ୍ଦର ପୁତ୍ରଟିକୁ ହାତରେ ଧରି ମୃଦୁ ଭର୍ତ୍ସନା କରିବାକୁ ଲାଗିଲେ। ଭାଗବତରେ ଗୋପାଳ ମହାରାଜ କହୁଛନ୍ତି ଯେ ମା ଯଶୋଦା ଏବଂ କୃଷ୍ଣଙ୍କର ଏହି ଆଚରଣରୁ ଆମେମାନେ ଭଗବାନଙ୍କ ପ୍ରେମିକ ଭକ୍ତଙ୍କର ଅତି ଉନ୍ନତ ସ୍ଥିତି ବିଷୟରେ ବୃଦ୍ଧାଙ୍ଗନ କରିପାରିବା। ଯୋଗୀ ଜ୍ଞାନୀ କର୍ମୀ ଏବଂ ବେଦାନ୍ତିକମାନେ ଶ୍ରୀକୃଷ୍ଣଙ୍କ ନିକଟକୁ ନିକଟ ପର୍ଯ୍ୟନ୍ତ ଆସିପାରନ୍ତି ନାହିଁ। ସେମାନେ ତାଙ୍କଠାରୁ ଅନେକ ଦୂରରୁ ରହନ୍ତି ଏବଂ ତାଙ୍କ ଶରୀରରୁ ନିର୍ଗତ ରଶ୍ମି ଚଟରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ଏବଂ ତାହା ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ। ବ୍ରହ୍ମା ଶିବ ଆଦି ମହାନ ଦେବତାମାନେ ସର୍ବଦା ତାଙ୍କୁ ଧ୍ୟାନ କରନ୍ତି କିମ୍ବା ସେବା ଦ୍ୱାରା ଭଗବାନଙ୍କ ଆରାଧନା କରନ୍ତି। ଏପରିକି ପରମ ଶକ୍ତିମାନ ଯମରାଜ ପର୍ଯ୍ୟନ୍ତ ଶ୍ରୀକୃଷ୍ଣଙ୍କୁ ଭୟ କରନ୍ତି। ତେଣୁ ଅଜାମ୍ବିଳ ଉପାଖ୍ୟାନରେ ଆମେ ଦେଖୁଛେ ଯେ ଯମରାଜ ତାଙ୍କ ଅନୁଚରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ଯେପରି ଭକ୍ତଙ୍କର ନିକଟକୁ ନ ଯାଆନ୍ତି। ଅତଏବ ସେମାନଙ୍କୁ ବନ୍ଦୀ କରି ଯମରାଜକୁ ନେଇଯିବା କଥା ଆଉ କ'ଣ କରିବା। ଅର୍ଥାତ୍ ଯମରାଜ ମଧ୍ୟ କୃଷ୍ଣ ଏବଂ କୃଷ୍ଣ ଭକ୍ତମାନଙ୍କୁ ଭୟ କରନ୍ତି। ତଥାପି ସେହି କୃଷ୍ଣ ମା ଯଶୋଦାଙ୍କ ଉପରେ ଏପରି ନିର୍ଭରଶୀଳ ଥିଲେ ଯେ ସେ ଯେତେବେଳେ ହାତରେ ଛଡ଼ି ଧରି କୃଷ୍ଣଙ୍କୁ ଭର୍ସନା କରନ୍ତି ସେତେବେଳେ କୃଷ୍ଣ ନିଜକୁ ଅପରାଧୀ ବୋଲି ସ୍ୱୀକାର କରି ଏକ ସାଧାରଣ ଶିଶୁ ପରି କ୍ରନ୍ଦନ କରୁଥାନ୍ତି। ମା ଯଶୋଦା ଅବଶ୍ୟ ନିଜର ପ୍ରିୟ ପୁତ୍ରକୁ ଅଧିକ ଦଣ୍ଡ ଦେବାକୁ ଚାହାନ୍ତି ନାହିଁ, ତେଣୁ ସେ ନିଜ ହାତର ଛଡ଼ିଟିକୁ ପକାଇ ଦେଇ କେବଳ ତାଙ୍କୁ ଭର୍ସନା କରି କହୁଥିଲେ ମୁଁ ବର୍ତ୍ତମାନ ତୁମକୁ ବାନ୍ଧି ରଖିବି, ଯାହାଫଳରେ ତୁମେ ଆଉ ଏ ପ୍ରକାର ଦୃଷ୍ଟାନ୍ତ କରିପାରିବ ନାହିଁ ଏବଂ କିଛି ସମୟ ପାଇଁ ତୁମେ ତୁମ ଖେଳସାଥୀମାନଙ୍କ ସାଙ୍ଗରେ ଖେଳିପାରିବ ନାହିଁ। ଏହି ଘଟଣାରୁ ପରମତତ୍ତ୍ୱଙ୍କର ପ୍ରେମ ପ୍ରକୃତି ପରିପ୍ରେକ୍ଷୀରେ ଜ୍ଞାନୀ ଯୋଗୀ ଏବଂ ବୈଦିକ କର୍ମକାଣ୍ଡ ସହିତ ଶୁଦ୍ଧ ଭକ୍ତଙ୍କର ପାର୍ଥକ୍ୟ ନିର୍ଣ୍ଣୟ କରାଯାଇପାରେ।
ହରେ କୃଷ୍ଣ ଭକ୍ତମାନେ ମଣିପୁର ଅଭୟ ଚରଣ କୃଷ୍ଣ ଭାବନା ସଂଘ ଅଭୟ ଚରଣ କଂଗ୍ରେସ ଡିପାର୍ଟମେଣ୍ଟ ମୁଖ୍ୟ କୃପା ଗୋପାଳ ପ୍ରଭୁ ମୋତେ ପ୍ରଦାନ କରିଥିବାରୁ ଏ ଭାଗବତ କଥା କହିବା ପାଇଁ ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି। ଏଠି ମଧ୍ୟ ବହୁତ ଅତିଥି ଅପେକ୍ଷକ ଆସୁଛନ୍ତି, ସେମାନଙ୍କୁ ମଧ୍ୟ ଆମେ ଆଜିର ଏହି ସତ୍ସଙ୍ଗକୁ ସ୍ୱାଗତ ଜଣାଉଛୁ। ତେବେ ଆମର ପ୍ରତି ରବିବାର ଏହିଭଳି ଭାବରେ କାର୍ଯ୍ୟକ୍ରମ ହେଉଛି। ଅଭୟଚରଣ କଂଗ୍ରେସ ଡିପାର୍ଟମେଣ୍ଟ ତରଫରୁ ଆମେ ସକାଳେ ଯାଇ ସେ ଆଖପାଖି ଅଞ୍ଚଳରେ ନବକୀର୍ତ୍ତନ କରୁଛୁ ଏବଂ ତାପରେ ଭାଗବତ କଥା କୁହାଯାଉଛି। ଏଭଳି ଭାବରେ 15 ବର୍ଷ ପାଖାପାଖି ଆମର ଏଇ ସଣ୍ଡେ ପ୍ରୋଗ୍ରାମ ଚାଲିଛି। ଆପଣମାନେ ଚାହିଁଲେ ମଧ୍ୟ ଏଇଭଳି ଭାବରେ ପ୍ରୋଗ୍ରାମ କରିପାରିବେ ଆପଣଙ୍କ ଘରେ ବା ଆପଣଙ୍କର ଅନୁଷ୍ଠାନ ମାନଙ୍କରେ ତେଣୁ ଆର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ପାଠ ମାଧ୍ୟମରେ ସମସ୍ତ ଜୀବମାନଙ୍କର ଉପକାର କରାଯିବ। ଏ ଭାଗବତମ ଏଭଳି ଶାସ୍ତ୍ର ଯେ ଆପଣମାନେ ଜାଣିଥିବେ ଯେ ସମସ୍ତ ବୈଦିକ ଶାସ୍ତ୍ର ଯିଏ ରଚନା କରୁଥିଲେ ଯିଏକି ବ୍ୟାସଦେବ ସିଏ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର। ସମସ୍ତ ଶାସ୍ତ୍ର ସେ ଯେଉଁ ରଚନା କଲେ ସେ ତାଙ୍କ ମନକୁ ରଖିଲେ ନାହିଁ। ଏ ଶାସ୍ତ୍ରକୁ କୁହାଯାଏ ଶ୍ରୁତି, ବେଦ, ଉପନିଷଦ ଇତ୍ୟାଦି ହେଉଛି ଶ୍ରୁତି ଶାସ୍ତ୍ର। ଶ୍ରୁତି ଶାସ୍ତ୍ର କହିଲେ ଏ ମୂଳରୁ ଭଗବାନଙ୍କ ନିଶ୍ୱାସରୁ ଯାହା କହୁଛନ୍ତି। କିନ୍ତୁ ଅନ୍ୟ ଯୁଗମାନଙ୍କରେ ସତ୍ୟ, ତ୍ରିତୟା ଏବଂ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା କେବଳ ଶୁଣିକିରି ମନେ ରଖୁଥିଲେ। ସେଥିପାଇଁ ଏ ଶାସ୍ତ୍ରର ନାମ ହେଉଛି କୁହାଯାଏ ଶ୍ରୁତି ଶାସ୍ତ୍ର। କିନ୍ତୁ କଳିଯୁଗରେ ଯେହେତୁ ଆମର ସ୍ମୃତି ଶକ୍ତି କମିଯିବ ସେଥିପାଇଁ ବ୍ୟାସଦେବ ଆସି ଏ ସମସ୍ତ ଶାସ୍ତ୍ରକୁ ଲିପିବଦ୍ଧ କଲେ ଏବଂ ଶ୍ରୁତି ଶାସ୍ତ୍ର ଅନୁସାରେ ସେହି ଶ୍ରୁତି ପ୍ରମାଣ ଅନୁସାରେ ସ୍ମୃତି ଶାସ୍ତ୍ର ମଧ୍ୟ ରଚନା କରାଗଲା। ପୁରାଣ ଇତ୍ୟାଦି ମହାଭାରତ ଏସବୁ ସ୍ମୃତି ଶାସ୍ତ୍ର। ତେଣୁ ଏ ସମସ୍ତ ଶାସ୍ତ୍ର ରଚନା କରିସାରି ମଧ୍ୟ ବ୍ୟାସଦେବ ସେ ସନ୍ତୋଷ ପ୍ରାପ୍ତ ହେଇପାରିଲେ ନାହିଁ। ତେଣୁ ତାଙ୍କର ଗୁରୁଦେବ ନାରଦ ମୁନି ତାଙ୍କୁ କହିଲେ ତାଙ୍କର ଅସନ୍ତୋଷର କାରଣ। କାରଣ ହେଉଛି କ'ଣ ନା ସେ ଯଦିଓ ସମସ୍ତ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ କିନ୍ତୁ ସେଥିରେ ଯେଭଳି ଭାବରେ ଧର୍ମ, ଅର୍ଥ, କାମ, ମୋକ୍ଷ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି, ଭଗବାନଙ୍କର ନାମ, ରୂପ, ଗୁଣ, ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ। ସେଥିପାଇଁ ସେ ସନ୍ତୋଷ ପ୍ରାପ୍ତ ହେଇପାରୁନଥିଲେ। ତେଣୁ ନାରଦ ମୁନି ଚାଲିଗଲା ପରେ ବ୍ୟାସଦେବ ଭଗବାନଙ୍କୁ ଧ୍ୟାନ କରି ଭକ୍ତି ଯୋଗରେ ଧ୍ୟାନ କରି ଏହି ଶ୍ରୀମଦ୍ ଭାଗବତଙ୍କୁ ରଚନା କଲେ। ଏ ଭାଗବତ ଏଭଳି ଶାସ୍ତ୍ର ଯଶାମ୍ବଳି ଶୁଭେ ମାଣାୟାମ ଏ ଭାଗବତ ଶାସ୍ତ୍ରକୁ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି। ପୂର୍ଣ୍ଣ ଭାବରେ ଯେଉଁମାନେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ସେମାନଙ୍କର କ'ଣ ସେମାନେ ଫଳ ପ୍ରାପ୍ତ ହେବେ ନା କୃଷ୍ଣ ପରମ ପୁରୁଷେ ଭଗବାନ ହେଉଛନ୍ତି କୃଷ୍ଣ, ସେ ହେଉଛନ୍ତି ପରମ ପୁରୁଷ ବା ପରମ ଉପଭୋଗକାରୀ। ତାଙ୍କ ପ୍ରତି ଆମର ଭକ୍ତି ଆସିବ, ଭକ୍ତି ଉତ୍ପାଦିତ ପୁରୁଷ। ଏ ଭକ୍ତି ଆସିଲେ ଭକ୍ତିର ମୁଖ୍ୟ ଲକ୍ଷଣ ହେଉଛି କୃଷ୍ଣ ପ୍ରେରଣ। ତାର ଗୌଣ ଲକ୍ଷଣ ହେଉଛି ଏ ଭଗବନ୍ଧନରୁ ଜଣେ ମୁକ୍ତ ହେଇଯିବ, ଯାହାକୁ କହିଛନ୍ତି ଶୋକ ମୋହ ଭୟ ପାହା। ଏ ଭୌତିକ ସ୍ତରରେ ଆମେ ଅଛେ ବୋଲି ତାର ଲକ୍ଷଣ ହେଉଛି ଶୋକ ମୋହ ଭୟ, ତିନୋଟି ଜିନିଷ ରହିଛି। ଶୋକ ଆମର ଅତୀତ ପାଇଁ ରହିଛି, ଯଦି ଆମର କିଛି ଅଛି ଚାଲିଗଲା ବା ହଜିଗଲା ସେଥିପାଇଁ ଆମେ ଶୋକ କରୁଛେ, ଏବଂ ଭବିଷ୍ୟତ ପାଇଁ ଆମର ସମସ୍ତଙ୍କର ଭୟ ରହିଛି, ଏବଂ ବର୍ତ୍ତମାନ ଆମେ ମୋହଗ୍ରସ୍ତ ହୋଇକି ରହିଛେ। ଏହିପରି ଭାବରେ ପିତା ଉପରେ ଆମେ ଯେଉଁ ଦଗ୍ଧୀଭୂତ ହେଉଛେ ଏ ଭାଗବତ ଏଭଳି ଶାସ୍ତ୍ର କେବଳ ଶ୍ରବଣ କରିବା ମାତ୍ରେ ଆମର ସେ ଶୋକ ମୋହ ଭୟ ନଷ୍ଟ ହୋଇଯିବ, ଭଗବନ୍ଧନରୁ ଆମେ ମୁକ୍ତ ହୋଇଯିବା। ତେଣୁ ଏଇ ଭାଗବତମ ଏଭଳି ଶାସ୍ତ୍ର ଆମର ଧାରାବାହିକ ଭାବରେ ଚାଲିଛନ୍ତି ଭାଗବତମ ଶାସ୍ତ୍ର। କିନ୍ତୁ ଏଇ ଯେଉଁ ମାସ ଚାଲିଛନ୍ତି ହେଉଛି କାର୍ତ୍ତିକ ମାସ, ଏହି ମାସରେ ଭଗବାନଙ୍କୁ ମା ବାନ୍ଧି ଦେଇଥିଲେ କୃଷ୍ଣଙ୍କୁ। ଆମର ଯେଉଁ ଗଲା ଯେଉଁ ଦୀପାବଳି ତିଥି ଗଲା ସେଇ ତିଥିରେ ମା ଯଶୋଦା ତାଙ୍କୁ ବନ୍ଧନ କରିଥିଲେ, ସେଇ ଲୀଳା ବି ଏଇ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଇଏ ହେଉଛି ତିନି ବର୍ଷର ଲୀଳା, ଭଗବାନ ଯେତେବେଳେ ତିନି ବର୍ଷ ହେଇଥିଲେ ଏଇ ଲୀଳାଟି ହେଇଥିଲା। ତେଣୁ ମା ଯଶୋଦା ଆଗରୁ ବହୁତ ଶୁଣୁଥିଲେ ତାଙ୍କ ପୁଅ ବିରୁଦ୍ଧରେ ବହୁତ ଅଭିଯୋଗ ଆସୁଥିଲା, ବ୍ରଜବାସୀମାନେ ନିଶ୍ଚିତ ଭାବରେ ମାତାଜୀମାନେ ଆସି ଅଭିଯୋଗ କରୁଥିଲେ ଯେ ସଖୀ ଯଶୋଦା ତମର ପୁତ୍ର କାହ୍ନା ଆମର ଘରୁ ଯାଇକି ଲହୁଣୀ ଚୋରି କରୁଛି। ଭଗବାନ ସେ ଲହୁଣୀ ଚୋରି କରୁଛି, ସେ ମା ଯଶୋଦା ସେଟା ବି ଠିକ ଚିନ୍ତା କରୁନଥିଲେ ଏଇଟା ପ୍ରକୃତ ସତ କଥା ବୋଲି, କାହିଁକିନା ତାଙ୍କର 900,000 ଗାଈ ଅଛନ୍ତି, ସେ କାହିଁକି ଲହୁଣୀ ଚୋରି ତାଙ୍କର କ'ଣ ଅଭାବ ଅଛି ଚୋରି କରିବେ ସେ, ତେଣୁ ସେ ଶୁଣୁନଥିଲେ। କିନ୍ତୁ ଗୋଟେ ଦିନ ତଥାପି ଚିନ୍ତା କଲେ ବୋଧେ ଏ ଯେଉଁ ଲହୁଣୀ ଇତ୍ୟାଦି କୃଷ୍ଣଙ୍କୁ ଦିଆଯାଉଛି, ତାଙ୍କର ବହୁତ ଦାସଦାସୀ ଅଛନ୍ତି, ସେମାନେ ସବୁ ଏ ତିଆରି କରୁଥିଲେ। ତେଣୁ ଭଗବାନ କୃଷ୍ଣ ଆମେ ନିଜେ ପ୍ରେମରେ ଏଇଟା ତିଆରି କରୁନେ ବୋଲି ସେଥିପାଇଁ ବୋଧେ ସେ ଯାଇକିରି ଅନ୍ୟ ଗୃହରୁ ଚୋରି କରି ଆଣୁଛନ୍ତି। ଏଇଭଳି ଭାବରେ ଚିନ୍ତା କଲେ ମା, ତେଣୁ ନିଜେ କ'ଣ କଲେ ନା ତାଙ୍କର ଯେଉଁ 900,000 ଗାଈରେ 7-8 ଗାଈ ଅଛନ୍ତି, ଯେଉଁଟା ସୁଗନ୍ଧି ଦୁଗ୍ଧ ପ୍ରଦାନ କରନ୍ତି, ସେ ଦୁଗ୍ଧଟା ବହୁତ ବାସ ସୁବାସିତ ହୁଏ, ତାର ରହିଛି ସୁଗନ୍ଧିତ ରହିଥାଏ। ତେଣୁ ସେଇ ଗାଈମାନଙ୍କୁ ଦୋହନ କରି ସେ କ୍ଷୀର ସବୁ ସଂଗ୍ରହ କରି ତାକୁ ଗରମ କରି ତାକୁ ଦହି ପକାଇଛନ୍ତି ଏବଂ କିଛି କ୍ଷୀର ମଧ୍ୟ ରଖିଛନ୍ତି। ତା ପରଦିନ ଆଜି ସକାଳୁ ଏ ଯେଉଁ ଅମାବାସ୍ୟା ଦିନ, ସେଦିନ ସକାଳେ ସେ କିଛି ଯେଉଁ କ୍ଷୀର ରଖିଥିଲେ ତାକୁ ପୁଣି ଗରମ କରୁଛନ୍ତି ଏବଂ ସେ ଯେଉଁ ଦହି ପକାଇଥିଲେ ସେଟାକୁ ମନ୍ଥନ କରୁଛନ୍ତି, ଦଧି ମନ୍ଥନ କରୁଛନ୍ତି। ଏବଂ ଦଧି ମନ୍ଥନ କରୁଥିବା ସମୟରେ କୃଷ୍ଣଙ୍କର ଗୁଣ ଏଇଟା ସବୁ ଗୁଣୁଗୁଣି ଗାନ କରୁଛନ୍ତି, ଗୁଣୁଗୁଣି ଗାନ କରୁଛନ୍ତି। ଆମର କିଛି ନା କିଛି ମନଟା କିଛି ନା କିଛି ସ୍ମରଣ କରିବ ସବୁ ସମୟରେ, ଆମର ମନଟା କେବଳ ଶୂନ୍ୟ ହେଇଯିବ ନାହିଁ। ତେଣୁ ଆମେ ଯେଉଁ କାମ କରୁଥିଲେ ମଧ୍ୟ ମନଟା ଆଉ ଗୋଟେ କ'ଣ ସ୍ମରଣ କରୁଥିବ। ତେଣୁ ମା ଯଶୋଦା କ'ଣ କଲେ ନା ଏଇ ଯେଉଁ ପ୍ରତିମନ୍ଥନ କାର୍ଯ୍ୟ କରୁଛନ୍ତି, ମନରେ ତାଙ୍କର ପ୍ରିୟ ପୁତ୍ରର ଲୀଳାକୁ ସବୁ ସ୍ମରଣ କରୁଛନ୍ତି। ଯେତେବେଳେ ସେ 6 ରହିଥିଲେ, ଉଦନାକୁ ବଧ କରିଥିଲେ, 3 ରହିଥିଲେ, ଶପଟାସୁରକୁ ବଧ କରିଥିଲେ, 1 ରହିଥିଲେ, ତୃଣାବର୍ତ୍ତୀକୁ ବଧ କରିଥିଲେ, ଏବଂ ବହୁତ ପ୍ରକାର ଲୀଳା ବ୍ରତରେ ବହୁତ ପ୍ରକାର ଲୀଳା ସବୁ କରୁଛନ୍ତି, ମନୋହର ଲୀଳା, ସେସବୁ ଲୀଳାକୁ ସେ ସ୍ମରଣ କରୁଛନ୍ତି, ଗୁଣୁଗୁଣ ହେଇ ଗାନ କରୁଛନ୍ତି, ଭୋରୁ ଭୋରୁ ଉଠି ଏଇସବୁ କାର୍ଯ୍ୟ କରୁଛନ୍ତି। ତେଣୁ କୃଷ୍ଣ ମଧ୍ୟ ଉଠିଗଲେ, ଭଗବାନ ଏବଂ ଭଗବାନଙ୍କ ନାମ ଭିତରେ କୌଣସି ତଫାତ ନାହିଁ। ତେଣୁ ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ, ଭଗବାନ ସେଠି ଉପସ୍ଥିତ ହେଇଯାଆନ୍ତି। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ।
ସେହିଭଳି ଭାବରେ ମା ଯଶୋଦା ଯେତେବେଳେ କୃଷ୍ଣଙ୍କର ଲୀଳା ସବୁ ସ୍ମରଣ କରୁଛନ୍ତି, କୃଷ୍ଣ ଆସି ହାଜର ହେଇଗଲେ, ଶୋଇଥିଲେ, ଶୟନ କରିଥିଲେ, ଏଠି ଆସି ପଳେଇ ଆସିଲେ। କୃଷ୍ଣଙ୍କର କୃଷ୍ଣ ଭଗବାନ, ସେ ଭଗବାନଙ୍କୁ ଆମେ ଜାଣିବାକୁ ପଡ଼ିବ, ତତ୍ତ୍ୱରେ ଜାଣିବାକୁ ପଡ଼ିବ। ଭଗବାନ ଆମଠାରୁ ଭିନ୍ନ, ଜୀବ ଏବଂ ଭଗବାନ ଭିତରେ ବହୁତ ତଫାତ ରହିଛି। ତେଣୁ ଭଗବାନଙ୍କର ଆମେ ଯେଭଳି ଭାବରେ କ୍ଷୁଧା ରହିଛି, ଭଗବାନଙ୍କର ସେଭଳି ଭାବରେ କ୍ଷୁଧା ନାହିଁ। କିନ୍ତୁ ତାଙ୍କର ଭକ୍ତକୁ ଆନନ୍ଦ ଦେବା ପାଇଁ ଭଗବାନ କ୍ଷୁଧା ଦର୍ଶାଉଛନ୍ତି, ମୋତେ ଭୋକ ହେଉଛି, କ୍ଷୁଧା ହେଉଛି। ସେଇଯେ ଭଗବତୀତା 9 ଭଗବାନ ଅର୍ଜୁନ କହିଲେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମେ ଭକ୍ତା ପ୍ରୟୋଜ୍ୟତି ତଦଂ ଭକ୍ତି ଉପହୃତଂ ଅଶ୍ନାମି ପ୍ରୟତାତ୍ମନ। ଭଗବାନଙ୍କର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ, କାରଣ ତାଙ୍କର ଶରୀର ହେଉଛି ଚିନ୍ମୟ ଶରୀର। ଆମର ଯେମିତି ଖାଦ୍ୟର ଆବଶ୍ୟକତା ରହିଛି, ଭଗବାନଙ୍କର ସେସବୁ ଦରକାର ନାହିଁ। କିନ୍ତୁ ସେ କହୁଛନ୍ତି ମୋତେ କିଛି ଖାଦ୍ୟ ଦିଅ, କାହିଁକି ନା ଯଦି ଆମେ କିଛି ଭଗବାନ ଖାଦ୍ୟ ଦେବା, ଭଗବାନ ସେଟାକୁ ପ୍ରସାଦ ରୂପରେ ଆମକୁ ଫେରେଇ ଦେବେ। ଭଗବାନ ସେଟାକୁ ଖାଦ୍ୟ ଗ୍ରହଣ କରି ଆମକୁ ପ୍ରସାଦ ରୂପରେ ଦେଉଛନ୍ତି, ଏବଂ ସେ ପ୍ରସାଦ ଯଦି ଆମେ ପ୍ରାପ୍ତ ହେବା ବା ଖାଇବା, ତାହେଲେ ଆମେ ସମସ୍ତ ପ୍ରକାର ପାପ କର୍ମ ପ୍ରତିକ୍ରିୟାରୁ ମୁକ୍ତ ହେଇଯିବା। ଯଦି ଭଗବାନଙ୍କୁ ଖାଦ୍ୟ ଅର୍ପଣ ନ କରି ଆମେ ଖାଇବା, ତାହେଲେ ପାପ ହିଁ ଭକ୍ଷଣ କରିବା। ଭଗବଦ୍ଗୀତା 3 ଭଗବାନ ସେଟା କହିଛନ୍ତି, ଯେଉଁମାନେ ଯଜ୍ଞ ସିଷ୍ଟା ସିଂହ ସନ୍ତୋ ମୋଚନ୍ତେ ସର୍ବପିଢ଼ି ସେଇ ଗୁଞ୍ଜନ କେତେ ଭଗବ ପାପା ଯେ ପତନ୍ତି ଆତ୍ମ କାରଣାତ୍। ଯଦି ଆମେ ଭଗବାନଙ୍କୁ ଅର୍ପଣ କରି ଖାଦ୍ୟ ଗ୍ରହଣ ନ କରିବା, ତାହେଲେ ଆମେ ପାପ ହିଁ ଭକ୍ଷଣ କରିବା। ଯେତେ ଆମେ ପିଓର ଭେଜିଟେରିଆନ୍ ଫୁଡ଼, ସବୁ ପ୍ରକାର କ୍ୱାଲିଟେଟିଭ୍ ଫୁଡ଼, କ'ଣ ସେ କହୁଛନ୍ତି କି ଭୋଗରେ ରହିଛି, କି ଭେଜିଟେବୁଲ ସବୁ ହେଉଛି, ସେଟାକୁ କ'ଣ କୁହନ୍ତି, ଏପଟେ କହୁଛନ୍ତି ସେଟା ଭଲ, ତାର କ୍ୱାଲିଟି ରହିଛି ଭଲ, ଯେତେ ଆପଣ ଭଲ ଖାଦ୍ୟ ହଉ, ସାଇଣ୍ଟିଫିକ୍ ବେସିସ୍ରେ ସବୁଠାରୁ ପିଓର ଖାଦ୍ୟ ଆପଣ ଖାଉଛନ୍ତି। ପ୍ରଧାନମନ୍ତ୍ରୀ ଇତ୍ୟାଦି ଯେଉଁମାନେ VIP ମାନଙ୍କ ପାଇଁ ଖାଦ୍ୟ ସେମାନେ ଗ୍ରହଣ କରୁଛନ୍ତି, ସବୁ ଟେଷ୍ଟ ହେଉଛି, ସମ୍ପୂର୍ଣ୍ଣ ଭାବରେ କୌଣସି ତା ଦେହରେ କୌଣସି କିଛି ବିଷାକ୍ତ ଜିନିଷ ନାହିଁ। ଏଇଭଳି ଭାବରେ ପରୀକ୍ଷା କରି ତାଙ୍କୁ ଖାଦ୍ୟ ଦିଆଯାଏ। କିନ୍ତୁ ସାଇଣ୍ଟିଫିକ ବେସିସରେ ସେଇଟା ପିଓର ଫୁଡ଼ ହେଇପାରେ, କିନ୍ତୁ ପରମାର୍ଥୀୟ ଦୃଷ୍ଟିରୁ ସେ ହେଉଛି ପାପ ଅର୍ପଣ କରୁଛନ୍ତି, କାରଣ ସେଇଟା ଭଗବାନଙ୍କୁ ଅର୍ପଣ କରାଯାଉ ନାହିଁ। ଭଗବାନଙ୍କୁ ଅର୍ପଣ ନ କରାଗଲେ ଆମେ ପାପ ହିଁ ଭକ୍ଷଣ କରିବା। ଏଇଟାକୁ ବୈଜ୍ଞାନିକ ମାନେ ମଧ୍ୟ ଜାଣନ୍ତି ନାହିଁ, ଆଉ ଡାକ୍ତର ମାନେ ଏମାନେ ସବୁ କ'ଣ କହିବେ। ଲୋକମାନେ ବହୁତ ଖାଦ୍ୟ ଗ୍ରହଣ କରୁଛନ୍ତି, କିନ୍ତୁ ପାପ ହିଁ ଭକ୍ଷଣ କରୁ। ସେଇଥିପାଇଁ ଭଗବାନ କହୁଛନ୍ତି ମୋତେ କିଛି ଖାଦ୍ୟ ଦିଅ। ଯାହା ହେଉ, ମା ଯଶୋଦା ଏଇଭଳି ଭାବରେ ଯେତେବେଳେ କରୁଛନ୍ତି, ଭଗବାନ କ୍ଷୁଧା ପ୍ରକାଶ କଲେ ସ୍ତନ୍ୟପାନ କରିବା ପାଇଁ। ଭଗବାନଙ୍କ କୌଣସି ସ୍ତନ୍ୟପାନର ଆବଶ୍ୟକତା ନାହିଁ, କାରଣ ଭଗବାନଙ୍କର ଶରୀର ସେଇଭଳି ଭାବେ ସଚ୍ଚିଦାନନ୍ଦ ଶରୀର। କିନ୍ତୁ ସ୍ତନ୍ୟ କାମ ଇଏ ତାଙ୍କ ଭକ୍ତଙ୍କ ପାଇଁ ଇଏ ଗୋଟେ ତାଙ୍କର ଐଶ୍ୱର୍ଯ୍ୟକୁ ତ୍ୟାଗ କରିଛନ୍ତି। ଭଗବାନ ଏଇ ଲୀଳାରେ ବହୁତ ତାଙ୍କର ଐଶ୍ୱର୍ଯ୍ୟକୁ ସବୁ ତ୍ୟାଗ କରି ଭକ୍ତ ବତ୍ସଳତା ପ୍ରକାଶ କରିଛନ୍ତି। ଭଗବାନଙ୍କ କୌଣସି ଖାଦ୍ୟର ଆବଶ୍ୟକତା ନଥିଲେ ମଧ୍ୟ ଭଗବାନ ଦେଖାଉଛନ୍ତି ମୋତେ କିଛି ଖାଦ୍ୟ ଦିଅ। ସେଥିପାଇଁ କହିଲେ ଭକ୍ତଙ୍କ ପୁଷ୍ପ ଫଳ କୋୟ। ତେଣୁ ମା ଯଶୋଦା କ'ଣ କଲେ, ଭଗବାନ କୃଷ୍ଣ ଆସିକି ସାଙ୍ଗେ ସାଙ୍ଗେ ସେ ଦଧିଖଣ୍ଡକୁ ଧରିଦେଲେ, ଗୋଟେ ହାତରେ ଧରି ଦେଇକିରି ତାଙ୍କର ଯେଉଁ ରହିଛି କୋଳରେ ପାଦ ରଖି ବସିଗଲେ, ବସି ପଡ଼ିଲେ ତାଙ୍କର କୋଳରେ ସ୍ତନ୍ୟପାନ କରିବା ପାଇଁ। ତେଣୁ ମା ଯଶୋଦା ତାଙ୍କୁ ସ୍ତନ୍ୟପାନ କରାଉଛନ୍ତି, ସ୍ତନ୍ୟପାନ କରୁଛନ୍ତି, ଏଣେ ଦଧି ମଧ୍ୟ ମଧ୍ୟ କରୁଛନ୍ତି, ତେଣୁ ଚୁଲିରେ ମଧ୍ୟ କ୍ଷୀର ଗରମ ହେଉଛି, ଏଇ ଲୀଳା ଚାଲିଛି। କିନ୍ତୁ ଇଏ ଯେଉଁ ଚିତ୍ ଦେବତାର କଥା, ଚିତ୍ ଦେବତାର କୌଣସି ବସ୍ତୁ ସେ ଜଡ଼ ବସ୍ତୁ ନୁହଁ। ଚିତ୍ ଦେବତାର ସବୁକିଛି ହେଉଛି ଚେତନମୟ ବସ୍ତୁ, ଚିନ୍ତା ମଣି ପ୍ରକାଶ ବସିପାଳକ ବୃକ୍ଷ ଲକ୍ଷା ବୃତ୍ତିଷୁ ସୁରଭି ରବିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସଦସଂ ରମସ୍ୟମାନଂ ଗୋବିନ୍ଦମାରି ପୁରୁଷଂ ତମଂ ଭଜାମି। ଚିତ୍ ଜଗତ ବିଷୟରେ ବର୍ଣ୍ଣନା କରାଯାଇଛି, ତାର ଯେଉଁ ଧାମ ରହିଛି, ଯେଉଁ ଭୂମି ରହିଛି, ସେଇଟା ହେଉଛି ଚିନ୍ତାମଣି। ଆପଣ ଯାହା ଚିନ୍ତା କରିବେ ସେ ପ୍ରଦାନ କରିବେ, ଚିନ୍ତାମଣି ପ୍ରକାର କଳ୍ପ ବୃକ୍ଷ, ସେଠିକାର ବୃକ୍ଷ ସବୁ ଯେଉଁ ରହିଛନ୍ତି ସେମାନେ କଳ୍ପ ବୃକ୍ଷ। ଆପଣ ଯାହା ଚାହିଁବେ, ଯେକୌଣସି ପରିମାଣରେ ଚାହିଁବେ ସେସବୁ ପ୍ରଦାନ କରିବେ କଳ୍ପ ବୃକ୍ଷ। ଲକ୍ଷା ବୃକ୍ଷ ସୁରଭି, ଲକ୍ଷ ଲକ୍ଷ ସୁରଭି ଭଗବାନ ପାଳନ କରନ୍ତି। ଯଦିଓ ଭଗବାନଙ୍କର କୌଣସି କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ, କିନ୍ତୁ ଭଗବାନ ଗାଭୀମାନଙ୍କୁ ଅତ୍ୟନ୍ତ ସ୍ନେହ କରନ୍ତି, ଅତ୍ୟନ୍ତ ଭଲ ପାଆନ୍ତି, ସେଥିପାଇଁ ତାଙ୍କ ନାମ ହେଉଛି ଗୋବିନ୍ଦ। ତେଣୁ ସେ ଗୋପାଳନ ଏଇଭଳି ଭାବରେ କରନ୍ତି, ଗୋଚାରଣ କରନ୍ତି, ଏବଂ ତାଙ୍କୁ ଶହ ଶହ ଲକ୍ଷ ଲକ୍ଷ ଲକ୍ଷ୍ମୀ ତାଙ୍କର ସେବା କରୁଛନ୍ତି, ସଂଗ୍ରାମ ସେବା। ଭଗବାନଙ୍କର ଆବଶ୍ୟକତା ନାହିଁ କୌଣସି ସେବା, କିନ୍ତୁ ତଥାପି ଭକ୍ତମାନେ ତାଙ୍କର ସେବା କରନ୍ତି, ସେ ଗୋବିନ୍ଦ। ତେଣୁ ଚିତ୍ ଜଗତର ସମସ୍ତ ବସ୍ତୁ ଚେତନମୟ, କୌଣସି ଜଡ଼ ବସ୍ତୁ ନାହିଁ। ତେଣୁ ଏଠି ସବୁ ଯାହା ସବୁ ଲୀଳା ହେଉଛି ଚେତନମୟ ଲୀଳା, ଇଏ ଭଗବାନଙ୍କ ଲୀଳା, ଏସବୁ ଦିବ୍ୟ ବୋଲି କୁହାଯାଏ। ଏଟାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ, ତତ୍ତ୍ୱରେ ଯଦି ଆମେ ବୁଝିଯିବା ତାହେଲେ ଆମେ ଜୀବନ ସାର୍ଥକ ହେଇଯିବ। ତେଣୁ ଯେଉଁ କ୍ଷୀର ସବୁ ଗରମ ହେଉଥିଲା ସେମାନେ ଜାଣିପାରିଲେ, ମାଙ୍କ ଯଶୋଦାଙ୍କର ଯେଉଁ ସ୍ତନ୍ୟପାନ କରୁଛନ୍ତି କୃଷ୍ଣ, ମା ଯଶୋଦାଙ୍କର ସ୍ତନ୍ୟ କେବେ ଶେଷ ହେବ ନାହିଁ, କି ଭଗବାନଙ୍କର କ୍ଷୁଧା ମଧ୍ୟ ଶେଷ ହେବ ନାହିଁ, ଭଗବାନ ହେଉଛନ୍ତି ଅନନ୍ତ। ତେଣୁ ସେ କ୍ଷୀରମାନେ ଚିନ୍ତା କରେ ଆମ ଜୀବନ ରଖି ଲାଭ କ'ଣ, ଆମେ ଆତ୍ମହତ୍ୟା କରିବା, ଏଇ ମନୋଭାବରେ ସେସବୁ ଉତ୍ତୀରି ପଡ଼ିଲା, କ୍ଷୀର ସବୁ ଉତ୍ତୀରି ପଡ଼ିଲା, ଚୁଲି ଜଳୁଛି, ଚୁଲି ଉପରକୁ ବୁଦ୍ଧି କରୁଛି। ତେଣୁ ମା ଯଶୋଦା ପୁଅକୁ ନେଇକି ରଖିଦେଲେ, ତଳେ ରଖିଦେଇକି ଚାଲିଗଲେ ସେ କ୍ଷୀରକୁ ଉତାରିବା ପାଇଁ, ଚୁଲିରୁ ଉତାରିବା ପାଇଁ, ସେ ଯେଉଁ ରହିଛି କ୍ଷୀର ପାତ୍ରଟି ରହିଛି। ତେଣୁ ଭଗବାନଙ୍କର କ୍ରୋଧ ଆସିଲା, ଭଗବାନଙ୍କର ପ୍ରକୃତରେ କ୍ରୋଧ ନାହିଁ, କାରଣ କ୍ରୋଧଟା ଆମର ରଜଗୁଣରୁ ଆସେ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କ୍ରୋଧଟା ଆମର ରଜଗୁଣରୁ ଆସେ। କିନ୍ତୁ ଭଗବାନ ସୁନ୍ଦର ସପ୍ତ ସ୍ତରର, ତାଙ୍କର କୌଣସି ରଜଗୁଣର ପ୍ରଭାବ ନାହିଁ। କିନ୍ତୁ ସେ ଏଇ ଗୋଟେ ଆମର ଜଣେ ଆଚାର୍ଯ୍ୟ କହିଛନ୍ତି ଟୀକାରେ, ତାଙ୍କର ସେ ହେଉଛନ୍ତି ତାଙ୍କର କ୍ରୋଧ ନଥିଲେ ମଧ୍ୟ ସେ କ୍ରୋଧ ପ୍ରକାଶ କରିଛନ୍ତି, ଏ ତାଙ୍କ ଭକ୍ତ ବତ୍ସଳତା। ଯୋଉ ପ୍ରଥମେ ଯୋଉ ସେ ପ୍ରକାଶ କଲେ କ୍ଷୁଧା, ତାଙ୍କ କ୍ଷୁଧା ହେଉଛି ବା ସ୍ତନ୍ୟପାନ କରିବା ପାଇଁ ଚାହିଁଲେ, କିନ୍ତୁ ସେ ହେଉଛନ୍ତି ଆତ୍ମାରାମ, ସେ ଆତ୍ମାରେ ଆନନ୍ଦ ନିଅନ୍ତି, ତାଙ୍କର କୌଣସି ଖାଦ୍ୟର ଆବଶ୍ୟକତା ନାହିଁ। କିନ୍ତୁ ଆତ୍ମାରାମ ବିଭୁକ୍ତିଆ, ସେ ଆତ୍ମାରାମ ହେଲେ ମଧ୍ୟ ଭକ୍ତଙ୍କ ପାଇଁ ସେ ଦେଖୁଛନ୍ତି ମୋତେ କିଛି ଖାଦ୍ୟ ଦିଅ, ଏ ଗୋଟେ ତାଙ୍କର ଭକ୍ତଙ୍କ ପାଇଁ ତାଙ୍କର ଗୋଟିଏ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି। ଏ ଲୀଳାଟେ ଭଗବାନଙ୍କର ଯୋଉ ସର୍ବୈଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ତାଙ୍କର ଆଠଟି ଐଶ୍ୱର୍ଯ୍ୟକୁ ସେ ତ୍ୟାଗ କରିଛନ୍ତି ତାଙ୍କ ଭକ୍ତଙ୍କ ପାଇଁ, ଏ ତାଙ୍କର ଭକ୍ତ ବତ୍ସଳ ଲୀଳା। ତେଣୁ ଯେତେବେଳେ ମା ଯଶୋଦା ତାଙ୍କୁ ସ୍ତନ୍ୟପାନ କରୁଥିଲେ, ସ୍ତନ୍ୟପାନକୁ ବନ୍ଦ କରିକି ରଖିଦେଇକି ଚାଲିଯାଇଛନ୍ତି, ଭଗବାନ ହେଉଛନ୍ତି ପୂର୍ଣ୍ଣ କାମ, ସେ ଯାହା ଯେତେବେଳେ ଚାହିଁବେ ସେଟା ପୂର୍ଣ୍ଣ ହେଇଯିବ, ତାଙ୍କର କୌଣସି ଅପୂର୍ଣ୍ଣତା ନାହିଁ। ସେଥିପାଇଁ ଆମର ଉପନିଷଦରେ, ଈଶ ଉପନିଷଦରେ ପ୍ରଥମ ମନ୍ତ୍ର ହେଉଛି ଓଂ ପୂର୍ଣ୍ଣ ଧର ପୂର୍ଣ୍ଣ ମିଦମ୍ ପୂର୍ଣ୍ଣ ପୂର୍ଣ୍ଣ ମୋଦଜ୍ୟତେ ପୂର୍ଣ୍ଣ ସେ ପୂର୍ଣ୍ଣ ଆଦାୟ ପୂର୍ଣ୍ଣ ମେବାବଶିଷ୍ୟତେ, ସେ ହେଉଛନ୍ତି ପୂର୍ଣ୍ଣ, ତାଙ୍କର କୌଣସି ପୂର୍ଣ୍ଣରୁ ପୂର୍ଣ୍ଣ ଚାଲିବାରେ ମଧ୍ୟ ସେ ପୂର୍ଣ୍ଣ ରହିବେ, ଏ ପୂର୍ଣ୍ଣର ସଂଜ୍ଞା ବର୍ଣ୍ଣନା କରାଯାଇଛି। ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀମଦାନନ୍ଦ ସ୍ୱାମୀ ପ୍ରଭୁପାଦ ମହାରାଜ କହନ୍ତି, ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ, ୱାନ୍ ପ୍ଲସ୍ ୱାନ୍ ଆମର ହେଉଛି ଦୁଇ, ୱାନ୍ ପ୍ଲସ୍ ୱାନ୍ ଟୁ, କିନ୍ତୁ ସେଠି ୱାନ୍ ପ୍ଲସ୍ ୱାନ୍ ହେଉଛି ୱାନ୍, ୱାନ୍ ମାଇନସ୍ ୱାନ୍ ଆମର ହେଉଛି ଶୂନ, କିନ୍ତୁ ସେଠି ୱାନ୍ ମାଇନସ୍ ୱାନ୍ ଅଲସୋ ୱାନ୍, ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ। ତେଣୁ ଭଗବାନ ପୂର୍ଣ୍ଣ କାମ ହେଲେ ମଧ୍ୟ ପୂର୍ଣ୍ଣ କାମ ଟୋପି ଅତୃପ୍ତିଆ, ମା ସେ ଚାହୁଁଥିଲେ ଆହୁରି ସ୍ତନ୍ୟପାନ କରିବେ ବୋଲି, ଯେତେବେଳେ ମା ରଖିଦେଲେ ସେ ଅତୃପ୍ତ ହେଇଗଲେ, ଯଦିଓ ପୂର୍ଣ୍ଣ କାମ ସେ ତାଙ୍କର କୌଣସି ଅତୃପ୍ତି ନାହିଁ, କିନ୍ତୁ ସେ ତାଙ୍କର ଭକ୍ତ ବତ୍ସଳତା ଦେଖାଉଛନ୍ତି, ଅତୃପ୍ତି ପ୍ରଦର୍ଶନ କରୁଛନ୍ତି। ଏଭଳି କଲେ ନା ଏ ଯେଉଁ କ୍ରୋଧ ଆସିଲା, ଯଦିଓ ତାଙ୍କର ସେ ହେଉଛନ୍ତି ଶୁଦ୍ଧ ସତ୍ତ୍ୱ ସ୍ତରର, ତାଙ୍କର କୌଣସି କ୍ରୋଧ ନାହିଁ, କିନ୍ତୁ ଶୁଦ୍ଧ ସତ୍ତ୍ୱେ ବି ଶୁଦ୍ଧ ସ୍ୱରୂପତ୍ୱେ ବି କୋପେଣ, ଯଦିଓ ସେ ଶୁଦ୍ଧ ସତ୍ତ୍ୱ ସ୍ତରରେ ଅଛନ୍ତି, କିନ୍ତୁ ତଥାପି ତାଙ୍କର କ୍ରୋଧ ପ୍ରକାଶ କରେ, ଏ ଗୋଟେ ତାଙ୍କର ଭକ୍ତ ବତ୍ସଳତା, ଆଉ ଗୋଟେ ଐଶ୍ୱର୍ଯ୍ୟକୁ ସେ ତ୍ୟାଗ କରୁଛନ୍ତି ତାଙ୍କର ଭକ୍ତଙ୍କ ପାଇଁ। ତେଣୁ ମା ଯେତେବେଳେ ଯାଇ କ୍ଷୀରରୁ ଯେଉଁ ରହିଛି ଚୁଲିରୁ କ୍ଷୀର ପାତ୍ରକୁ ତଳକୁ ଆଣି ବାହାର କରିଦେଉଛନ୍ତି, ଏଣେ କୃଷ୍ଣଙ୍କର ଯେଉଁ କ୍ରୋଧ ଆସିଗଲା, ଖାଲି ଖାଲି କ୍ରୋଧରେ ସେ ରହିଲେ ନାହିଁ, ଛୋଟ ପିଲା 3 ବର୍ଷର ପିଲା, ସେ ଦଧିହାଣ୍ଡକୁ ଧରି ଗୋଟେ ସିଡ଼ୁପଟେ ଥିଲା ତଳୁ ଫୁଟେଇ ଦେଲେ, ସେଟାକୁ ଫୁଟେଇ ଦେଲେ, ଯେତେବେଳେ ସେ ଦହି ସବୁ ଧାଡ଼ି ହେଇଗଲା, ସବୁ ଚାରିଆଡ଼େ ବ୍ୟାପିଗଲା, ସେ କ୍ଷୀର ଗୃହ ସାରା ସବୁ ହେଇଗଲା। ଆଉ କୃଷ୍ଣ କ'ଣ କଲେ ନା ତାଙ୍କ ଛୋଟ ଛୋଟ ପାଦରେ ସେଇ ଦହି ଉପରେ ପାଦ ରଖି ସେ ଚାଲିଗଲେ, ଆଉ ଗୋଟେ ଗୃହକୁ ଚାଲିଯାଇଛନ୍ତି। ତେଣୁ ଏଇ ଭଗବାନଙ୍କର ଦୁଇଟି ଲକ୍ଷଣରୁ ଆମେ ଜାଣିବା ଭଗବାନ ବୋଲି, ଗୋଟେ ହେଉଛି ସ୍ୱରୂପ ଲକ୍ଷଣ, ଗୋଟେ ହେଉଛି ତଟସ୍ଥ ଲକ୍ଷଣ। ତାଙ୍କର ଯେଉଁ ଲୀଳା ଏସବୁ ରହିଛି ଭାଗବତ ପ୍ରଥମ ଶ୍ଳୋକରେ ଏଇ ଦୁଇଟି ଲକ୍ଷଣ ବର୍ଣ୍ଣନା କରାଯାଇଛି, ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ। ତେଣୁ ଭଗବାନର ଯେଉଁ ସ୍ୱରୂପ ରହିଛି, ଶରୀର ରହିଛି, ଶରୀରରୁ ଆମେ ଜାଣିବା ଏ ହେଉଛି ଭଗବାନ ବୋଲି। 32ଟି ଲକ୍ଷଣ ରହିଛି, ପାଦରେ 19ଟି ଚିହ୍ନ ରହିଛି, ଏସବୁ ଚିହ୍ନ ଏଇଥିରୁ ଆମେ ଜାଣିବା ଏ ହେଉଛନ୍ତି ଭଗବାନ ବୋଲି, ଏବଂ ତାଙ୍କ ଲୀଳା ମାଧ୍ୟମରେ ମଧ୍ୟ ଜାଣିବା, ସେଟା ହେଉଛି ତଟସ୍ଥ ଲକ୍ଷଣ। ଯାହା ହଉ, ଭଗବାନ ଯଦି ଚାଲିଯାଇଛନ୍ତି, ତାଙ୍କର ପାଦ ଚିହ୍ନ ସବୁ ରହିଛି, ମା ଯଶୋଦା ଯେତେବେଳେ କ୍ଷୀର ଉତାରିକିରି ଆସି ପହଞ୍ଚି ଦେଖିଲା ବେଳକୁ କ୍ଷୀର ହାଣ୍ଡି ଭାଙ୍ଗି ଯାଇଛି, ଦହି ହାଣ୍ଡି ଭାଙ୍ଗି ଯାଇଛି, କୃଷ୍ଣ ନାହାନ୍ତି, ତାଙ୍କର ପାଦ ଚିହ୍ନ ସବୁ ପଡ଼ିଛି। ତେଣୁ ସେଇଟାକୁ ଦେଖି ସେ ଯାଉଛନ୍ତି, ଆଉ ଗୋଟେ ଆର ଘରକୁ ଯାଇଛନ୍ତି, କୃଷ୍ଣ ଯାଇକି କ'ଣ କରୁଛନ୍ତି ନା, ସେଠି ଗୋଟେ ଉଦୁକଣ ଥିଲା, ଉଦୁକଣ କହିଲେ ଯେଉଁଥିରେ ଧାନ ସବୁ ଫୁଟୁଥିଲେ ଉଦୁକଳ, ସେଇ ଉଦୁକଳକୁ ଓଲଟେଇକି ପକେଇକିରି ତା ଉପରେ ସେ ଠିଆ ହେଇକିରି ଶିକାରରୁ ଯେଉଁ ରହିଛି ପୁରୁଣା ଗତ ଦିନର ଯେଉଁ ରହଣୀ ରହିଛି, ସେଇ ରହଣୀକୁ ନିଜେ ଖାଉଛନ୍ତି, ଏବଂ ଗୋଟେ ଉଚିତ ମାରିଦେଲେ ସବୁ ମାଙ୍କଡ଼ମାନେ ଆସିଗଲେ, ମାଙ୍କଡ଼ମାନେ ମଧ୍ୟ ଦେଉଛନ୍ତି। ଏଇ ଲୀଳା ଚାଲିଛି, ମା ଯଶୋଦା ଯେତେବେଳେ ଯାଇଛନ୍ତି ବାଟିରେ ଦେଖିଲେ ଗୋଟେ ବାଡ଼ିଟେ ଥିଲା, ବାଡ଼ିଟାକୁ ଧରିକି ଯାଉଛନ୍ତି, ତେଣୁ ମା ଯଶୋଦା ପ୍ରବେଶ କରୁଛନ୍ତି ସେ ଆର ଗୃହକୁ, ମାଙ୍କଡ଼ମାନେ ଦେଖିଦେଲେ ମା ଆସୁଛନ୍ତି, ତେଣୁ ମା କ'ଣ କଲେ ସେ ପଳେଇଗଲେ। ଭଗବାନ ପଡ଼ିଗଲେ, ତେଣୁ କୃଷ୍ଣ ଜାଣିପାରିଲେ ମା ଆସୁଛନ୍ତି, ସବୁ ଦଧିଭାଣ୍ଡ ଭାଙ୍ଗି ଦେଇଛନ୍ତି, ମାଙ୍କର କ୍ରୋଧ ହେଇଥିବ, ଏଇଭଳି ଭାବେ ଚିନ୍ତା କରି କୃଷ୍ଣ ମଧ୍ୟ ଡେଇଁ ପଡ଼ିଲେ, ଡେଇଁ ପଡ଼ି ଧାଇଁଲେ, ଚାରିଆଡ଼କୁ ଧାଇଁଲେ, ତାଙ୍କର ଯେଉଁ ଅଗଣା ରହିଛି ସେ ଅଗଣାରେ ଧାଉଁଛନ୍ତି। ଏ ଲୀଳାଟିକୁ ସତ୍ୟବ୍ରତ ମୁନି ତାଙ୍କର ବର୍ଣ୍ଣନା କରିଛନ୍ତି, ଯେଉଁ ରହିଛନ୍ତି ନମାମିଶ୍ୱରମ୍, ଏଇ ଆଠଟି ଶ୍ଳୋକରେ ଏଇଟା ବର୍ଣ୍ଣନା କରିଛନ୍ତି। ସେଥିରେ ସେ କହୁଛନ୍ତି ନମାମିଶ୍ୱରମ୍ ସଚ୍ଚିଦାନନ୍ଦ ରୂପମ୍ ରସକୁଣ୍ଡାଳମ୍ ଗୋକୁଳେ ବ୍ରଜମାନମ୍ ଯଶ୍ୱରମ୍ ସଚ୍ଚିଦାନନ୍ଦ ରୂପମ୍ ଏଭଳି ଭାବରେ କୃଷ୍ଣ ଯେତେବେଳେ ଧାଇଁ ପଳାଉଛନ୍ତି, ମା ଯଶୋଦା ତାଙ୍କ ପଛରେ ଧାଉଁଛନ୍ତି, ମା ଯଶୋଦା ଧାଉଁଛନ୍ତି। ଭଗବାନଙ୍କର ଯେଉଁ ରହିଛି ଶୁଦ୍ଧ ସତ୍ୟ ପୂର୍ବେନ, ତାପରେ ସେ ଚୋରି କରିକି ସେ ଆର ଗୃହକୁ ଯାଇକରି ରମଣୀକୁ ଚୋରି କରି ଖାଉଥିଲେ, ମାଙ୍କଡ଼ମାନଙ୍କୁ ଦେଉଥିଲେ, ସେ ମଧ୍ୟ ଭଗବାନ ହେଉଛନ୍ତି ସ୍ୱରାଜ୍ୟ ଲକ୍ଷ୍ମୀ ତୋପି, ସବୁକିଛି ଧନ ତାଙ୍କର, ତାଙ୍କର କୌଣସି ଚୋରି କରିବାର ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସବୁକିଛିର ମାଲିକ ହେଲେ ମଧ୍ୟ ସେ ଚୋରି କରୁଛନ୍ତି। ଇଏ ଗୋଟେ ଐଶ୍ୱର୍ଯ୍ୟ ତାଙ୍କ ଭକ୍ତଙ୍କ ପାଇଁ, ଭକ୍ତ ବତ୍ସଳତା, ଏ ତ୍ୟାଗ କରୁ ସ୍ୱରାଜ୍ୟ ଲକ୍ଷ୍ମୀ ତୋପି ଚୌର୍ଯ୍ୟଣ। ଏବଂ ଭଗବାନ କୃଷ୍ଣ ଯେତେ ଆଗରେ ଧାଉଁଛନ୍ତି, ମା ଯଶୋଦା ପଛରେ ଧାଉଁଛନ୍ତି, ସେଇଟା କୁହାଯାଇଛି ମହାକାଳ ଜମାଦି ଭୟ ବି ଭୟ ପଳାୟନ ଅଭ୍ୟାମ, ଭୟରେ ପଳାୟନ କରୁଛନ୍ତି କୃଷ୍ଣ, ଯଦିଓ ମହାକାଳ ଜମ ମଧ୍ୟ କୃଷ୍ଣଙ୍କୁ ଦେଖିଲେ ଭୟ କରନ୍ତି, ସିଏ ଆଜି ମାଙ୍କ ହାତରେ ଦଷ୍ଟି ଦେଖିକିରି, ବାଡ଼ି ଦେଖିକିରି ଭୟରେ ଧାଉଁଛନ୍ତି। ତାଙ୍କ ଭକ୍ତ ପାଇଁ ଆଉ ଗୋଟେ ଐଶ୍ୱର୍ଯ୍ୟ ସେ ତ୍ୟାଗ କରିଛନ୍ତି। ଏବଂ ମନ ଅଗ୍ରଜାନ ମାତ୍ରା ବଡ଼ା ଗ୍ରହଣୀନ, ଭଗବାନ ଯଦି ଧାଇଁବା ଦରକାର ନାହିଁ, ଭଗବାନ ଖାଲି ଚାଲିଲେ ମଧ୍ୟ ମା ଯଶୋଦା ଜୀବନ ସାରା ଧାଇଁଲେ ମଧ୍ୟ ଧରିପାରିବେ ନାହିଁ, କାରଣ ସେ ହେଉଛନ୍ତି ଭଗବାନ। ମନର ଅଗ୍ର ମନ ଠାରୁ ଆହୁରି ଦ୍ରୁତ ଗତିରେ ତାଙ୍କର ବେଗ ରହିଛି, କିନ୍ତୁ ମା ମଧ୍ୟ ହଟ୍ କରିକି ରହୁଛନ୍ତି, ତାଙ୍କୁ ଧରିବେ ଯେମିତି ହେଲେ, ତାଙ୍କ ପଛରେ ଧାଉଁଛନ୍ତି। ମାଙ୍କର ଯେଉଁ ପରିଶ୍ରମ ଦେଖିକିରି ସେ ଧରା ପଡ଼ିଲେ, ଧରା ପଡ଼ିଲେ। ଏବଂ ଆନନ୍ଦମୟତ୍ୱ ବି ଦୁଃଖ ରୋଦନହୀନ, ମା ଯଶୋଦା ଯେତେବେଳେ ଧରି ଦେଇଛନ୍ତି, ଧରି ଦେଇଛନ୍ତି, ଯଦିଓ ସେ ଆନନ୍ଦମୟ, ଭଗବାନଙ୍କର କୌଣସି ଦୁଃଖ କେବେ ହେଲେ ଆସିପାରିବ ନାହିଁ, କାରଣ ସେ ହେଉଛି ସଚ୍ଚିଦାନନ୍ଦ ଶରୀର, କିନ୍ତୁ ତଥାପି ସେ ଭୟରେ ରୋଦନ କରୁଛନ୍ତି, କ୍ରନ୍ଦନ କରୁଛନ୍ତି। ଆନନ୍ଦମୟତ୍ୱ ବି ରୋଦନହୀନ, ଦୁଃଖ ରୋଦନହୀନ, ଦୁଃଖରେ ରୋଦନ କ୍ରନ୍ଦନ କରୁଛନ୍ତି ସେ, ସେ ଲୀଳାଟି ଏହି ଶ୍ଳୋକରେ ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ଏହି ଶ୍ଳୋକରେ କହିଛନ୍ତି କୃତା ଗସନ୍ତଂ ପ୍ରରୁଦନ୍ତ ମକ୍ଷିଣୀ, ମା ଯଶୋଦା ଧରି ଦେଇଛନ୍ତି, ତାପରେ ଡାଣ ହାତକୁ ଧରି ଦେଇଛନ୍ତି, କୃଷ୍ଣଙ୍କର ଡାଣ ହାତକୁ ଧରି ଦେଇଛନ୍ତି। ତେଣୁ ବର୍ତ୍ତମାନ କୃଷ୍ଣ ଧରା ପଡ଼ିଗଲେ, ତେଣୁ ସେ ରୋଦନ କୃତା ଗସନ୍, ଯେଉଁ ଗୋଟେ ଅପରାଧ କରିଦେଲେ, ଦହିହାଣ୍ଡିକୁ ଭାଙ୍ଗି ଦେଇଛନ୍ତି, ଏ ଅପରାଧ ନିଜେ ଭାବୁଛନ୍ତି ସେଇଟା ମୁଁ ଗୋଟେ ଅପରାଧ କରିଦେଇଛି, ଭଗବାନ କୌଣସି ଅପରାଧ ନାହିଁ, ଯାହା ହଉ ସେ ଭାବୁଛନ୍ତି ମୁଁ ଗୋଟେ ଅପରାଧୀ, ସେଇଥିପାଇଁ କୃତା ଗସମ୍ ପ୍ରରୁଦନ୍ତମ ଅକ୍ଷିଣୀ, ପ୍ରକୃଷ୍ଟ ରୂପରେ ରୁଦନ୍ତମ୍, ଖାଲି ଛଳନା କରୁନାହାନ୍ତି, ପ୍ରକୃତରେ କାନ୍ଦୁଛନ୍ତି ସେ, ଜୋରରେ କନ୍ଦନ କରୁ, ପ୍ରରୁଦନ୍ତମ୍ ବୋଲି କୁହାଯାଉଛି, ପ୍ରରୁଦନ୍ତମ୍ ଅକ୍ଷିଣୀ, ଯେଉଁ କନ୍ଦନ କରୁଛନ୍ତି ତାଙ୍କର ଚକ୍ଷୁରୁ ରୋଦନ ବହୁଛି, ଚକ୍ଷୁରୁ ରୋଦ ବହୁଛି। ଏବଂ କ'ଣ କରୁଛନ୍ତି, ଡାଣ ହାତକୁ ମା ଧରି ଦେଇଛନ୍ତି, ବାମ ହାତରେ କସନ୍ତମ୍ ଅଞ୍ଜନମ୍ ଅକ୍ଷିଣୀ ସ୍ୱପାଣିନା, ସ୍ୱପାଣିନା ଏଠି ଏକ ବଚନରେ କୁହାଯାଉଛି, କାରଣ ଡାଣ ହାତକୁ ମା ଭଗବାନ ମା ଧରି ଦେଇଛନ୍ତି, ତେଣୁ ବାମ ହାତରେ ଆଚାର୍ଯ୍ୟମାନେ ସେଟା କହିଛନ୍ତି, ବାମ ହାତରେ ନିଜର ଆଖିକୁ ମଳୁଛନ୍ତି, କସନ୍ତମ୍ ଅଞ୍ଜନମ୍ ଅଶ୍ୱିନୀ, ଅଦର ଲାଗିଛି ଚକ୍ଷୁରେ ସବୁ କଡ଼ା ଲାଗିଛି, କଜଳ ଲାଗିଛି, ସେଟା ଯେଉଁ ହାତରେ ମନ୍ତୁଛନ୍ତି ତେଣୁ କଳା ସବୁ ଗୋଳି ହେଇଯାଉଛି ଏବଂ କ୍ରନ୍ଦନ କରୁଛନ୍ତି ସେଟା ମଧ୍ୟ ଗୋହି ହେଇକି ପଳେଇ ଆସୁଛି ତଳକୁ ତାଙ୍କର ଗଣ୍ଡ ପ୍ରଦେଶ ଯେଉଁ ରହିଛି କପାଳ ବା ଗାଲରେ ମଧ୍ୟ ସେସବୁ କଳା ରଙ୍ଗ ସବୁ ହେଇଯାଉଛି କପାଳ ବା ଗାଲ ସାରା। ଏବଂ ଉଦ୍ଭିକ୍ଷମାଣ ଭୟ ବିବଳେ କ୍ଷଣ, ଉଦ୍ଭିକ୍ଷମାଣ ମାଆଙ୍କ ହାତରେ ଦୃଷ୍ଟି ଦେଖିକି ସେ ଭୟ କରିଯାଉଛନ୍ତି ଉଦ୍ଭିକ୍ଷମାଣ ଭୟ ଭୟ ବିବଳେ କ୍ଷଣ, ତାଙ୍କର ଚକ୍ଷୁରୁ ଜଣାପଡ଼ୁଥିଲେ ସେ ବହୁତ ଭୟ ବିବଳିତ ହେଇଯାଇଛନ୍ତି। ଯାହାକୁ ଯମରାଜ ଭୟ କରନ୍ତି ସିଏ ଆଜି ମାଆଙ୍କୁ ଭୟ କରୁଛନ୍ତି। ଇଏ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳତା। ଉଦ୍ଭିକ୍ଷମାଣ ଭୟ ବିବଳେ କ୍ଷଣ ହସ୍ତେ ଗୃହୀତ ବିଶ୍ୱାନ୍ତ ବାହାଗୁର, ହସ୍ତେ ଗୃହୀତ ମାଆ ଯଶୋଦା ତାଙ୍କ ଟାଣ ହାତକୁ ଧରି ଦେଇଛନ୍ତି। ତେଣୁ ଏଇଭଳି ଭାବରେ ବିଶ୍ୱାନ୍ତ ଅବାଗୁର ମା ଯଶୋଦା ମାମ ହାତରେ ତାଙ୍କ ଡାଣ ହାତରୁ ଧରି ଦେଇଛନ୍ତି ଏବଂ ଡାଣ ହାତରେ ତାଙ୍କର ଦୃଷ୍ଟି ରହିଛି, ସେ ଦୃଷ୍ଟିକୁ ଦେଖୁଛନ୍ତି, ଭୟ ଦେଖାଉଛନ୍ତି ବିଶ୍ୱାନ୍ତ ଭଗବାନ ଭୟ ଦେଖାଉଛନ୍ତି। ଯାହାଙ୍କର ଚରଣରେ ଆଶ୍ରୟ ନେଲେ ଜଣେ ଅଭୟତା ପ୍ରାପ୍ତ ହୁଏ ତାଙ୍କୁ ସେ ଭୟ ଦେଖାଉଛନ୍ତି। ତାଙ୍କୁ ଯଦିଓ ସାକ୍ଷାତ ଯମରାଜ ମଧ୍ୟ ଭୟ କରନ୍ତି କିନ୍ତୁ ସିଏ ମାଙ୍କ ହାତରେ ଦୃଷ୍ଟି ଦେଖି ଆଜି ଭୟ ବିବଳେ କ୍ଷଣ ବହୁ ଭୟଭୀତ ହେଇକି ତାଙ୍କର ଚକ୍ଷୁରୁ ଜଣାପଡ଼ୁଥିଲା ଭୟ ବିବଳେ କ୍ଷଣ। ଏବଂ ହସ୍ତେ ଗୃହୀତ ମା ଯଶୋଦା ମଧ୍ୟ ତାଙ୍କୁ ଦୃଷ୍ଟି ଦେଖି ବାଡ଼ି ଦେଖିକି ତାଙ୍କୁ ଭୟ କରାଉଛନ୍ତି, ଭୟ ଦେଉଛନ୍ତି, ଭୟଭୀତ ହେଇଯାଉଛନ୍ତି କୃଷ୍ଣ ଆଜି। ଏବଂ ମା ଖାଲି ଭୟ ତାଙ୍କୁ ଦେଖାଉଛନ୍ତି ତା ନୁହଁ, ତାଡ଼ନ କରିବା ପାଇଁ ବା ପିଟିବା ପାଇଁ ବାଡ଼ିରେ ଦୃଷ୍ଟିରେ ବାଡ଼େଇବା ପାଇଁ ଏଇଭଳି ଭାବରେ ହାତରେ ଦେଖାଉଛନ୍ତି କିନ୍ତୁ କୃଷ୍ଣ ମଧ୍ୟ ଭୟଭୀତ ହେଇଯାଉଛନ୍ତି। ଏବଂ ଖାଲି କୃଷ୍ଣଙ୍କର ଯେତେବେଳେ ଏତେ ଭୟ ଦେଖିଦେଲେ ମା ଯଶୋଦା ମଧ୍ୟ ଆଉ ଜାଣିଲେ ନାହିଁ ତାକୁ ବେଶୀ ଭୟଭୀତ କରିବା ପାଇଁ, ତେଣୁ ମା ଯଶୋଦା ସେ ଦୃଷ୍ଟିଟିକୁ ଫିଙ୍ଗି ଦେଇଛନ୍ତି, ଫିଙ୍ଗି ଦେଇ ସେ ବର୍ତ୍ତମାନ ଅବାଗୁରତ ବହୁତ ତାକୁ ଗାଳି ଦେଉଛନ୍ତି, ବର୍ତ୍ତମାନ ବହୁତ ତାକୁ ଗାଳି ଦେଉଛନ୍ତି। କ'ଣ କ'ଣ ଗାଳି ଦେଉଛନ୍ତି ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି, ଅନେକ ଆଚାର୍ଯ୍ୟମାନେ ମଧ୍ୟ ଟୀକାରେ କହିଛନ୍ତି। ଏଠି କ'ଣ କହୁଛନ୍ତି ଅବାଗୁରତ କ'ଣ କହିଲେ ନା ଭୋ ଅଶାନ୍ତ ପ୍ରକୃତି, ଆରେ ଅଶାନ୍ତ ପ୍ରକୃତି ତୋର ଶାନ୍ତ ହେଇପାରୁନାହୁଁ, ସେଭଳି ଚଞ୍ଚଳ ହେଉଛୁ ଅଶାନ୍ତ ପ୍ରକୃତି, ବାନର ବନ୍ଧୁ ନିଜେ ତ ଖାଉଛୁ ଖାଉଛୁ ପୁଣି ବାନର ମାନଙ୍କୁ ମଧ୍ୟ ଖାଇବାକୁ ଦେଉଛୁ, ବାନର ବନ୍ଧୁ ମନ୍ଥନ ସ୍ଫୋଟକ ଯଦି ଖଣ୍ଡେ ତୁ ବି ଭାଙ୍ଗିଛୁ ଆଉ କିଏ ଭାଙ୍ଗି ନାହାନ୍ତି, ତୁ ବି ଭାଙ୍ଗିଛୁ ମନ୍ଥନ ସ୍ଫୋଟକ ଅଧ୍ୟ ନବନୀତା ଅଧିକମ୍ କୁତଃ ପ୍ରାପ୍ତି, ବର୍ତ୍ତମାନ ଯେଉଁ ତମକୁ ଭାଙ୍ଗିଦେଲୁ ସେ ଦହି ହାଣ୍ଡିକୁ ଭାଙ୍ଗିଦେଲୁ ଆଉ ନବନୀତ କୋଉଠୁ ମିଳିବ ତୋତେ ଖାଇବା ପାଇଁ, କୋଉଠୁ ମିଳିବ ତୋତେ କୁତଃ ପ୍ରାପ୍ତି, ତେଣୁ ବର୍ଧ୍ୟମାନ ବଦନାମୀ ଅଧ୍ୟ ଯଥା ସହଦର ବାଳକି ସହ ଖେଳୁଛୁ, ତେଣୁ ମୁଁ ତୋତେ ବର୍ତ୍ତମାନ ବନ୍ଧନ କରିବି ବାନ୍ଧି ଦେବି ବର୍ତ୍ତମାନ ଯଥା ସହଜ, ଯାହାଫଳରେ କି ତୁ ଆଉ ତୋ ସାଙ୍ଗ ପିଲାମାନଙ୍କ ସହିତ ଖେଳିପାରିବୁ ନାହିଁ, ତ ଖେଳିଛୁ ବା ଯୋଉ ସାଙ୍ଗ ପିଲାମାନଙ୍କ ସହିତ ଯାଇକି ଯୋଉ ଚୋରି କରିକି ଆଣୁଛୁ ନବନୀତ ଅପହର୍ତ୍ତ ଯା ନ ପ୍ରଭୁ ବିଶ୍ୱାସୀ ତୁ ଆଉ ଯାଇକି କୁଆଡ଼େ ଆଉ ଚୋରି ମଧ୍ୟ କରିବୁ ନାହିଁ, ଆଜି ତୁ ବାନ୍ଧିକି ରଖିବି ଜଷ୍ଟି ତାଡ଼ନାଥ ଠିକ୍ ବିଦେଶଟି ମୋ ହାତରେ ଜଷ୍ଟି ଦେଖିକି ଏତେ ଭୟ କରିଯାଉଛୁ ତାହେଲେ ଏସବୁ କାହିଁକି କରୁଥିଲୁ ତର୍ଜନ୍ତି ଜଷ୍ଟି ଉତ୍ଥାନ ତାଡ଼ନ ଜମ କାରଣ ତୁ ତଡ଼ା ପିଟିବା ପାଇଁ ମାନେ ଦେଖୁଛନ୍ତି ବାଡ଼ି ଦେଖୁଛନ୍ତି ବାଡ଼ିବା ପାଇଁ ଚାହୁଁନାହାନ୍ତି ତେଣୁ ସେ ବାଡ଼ିକୁ ଫିଙ୍ଗିଦେ ତାପରେ ବାଡ଼ିକୁ ଫିଙ୍ଗିଦେବେ ବର୍ତ୍ତମାନ ବାନ୍ଧିବେ କୃଷ୍ଣଙ୍କୁ ବାନ୍ଧିବେ ଏ ପର ଶ୍ଳୋକରେ କୁହାଯିବ କୃଷ୍ଣଙ୍କୁ ବାନ୍ଧିବେ ତେଣୁ ଏଠି କୁହାଯାଉଛି ବିଭିନ୍ନ ଆଚାର୍ଯ୍ୟମାନେ ଆ ଉପରେ ବହୁତ ପ୍ରକାର ଟୀକା ଦେଇଛନ୍ତି ଏଇ ଯେଉଁ କୃଷ୍ଣଙ୍କ ସହିତ ମା ଯଶୋଦାଙ୍କର ଲୀଳା ଏ ମଧୁର ଲୀଳା ଏ ଭକ୍ତର ଭକ୍ତି ଭାବରେ ହିଁ ଏସବୁ କରିହେବ ନାୟମ ସୁଖାବ ଭଗବାନ ଏଇ ଶ୍ଳୋକରେ ଆସିବ ଏଇ ଦଶମ ଶ୍ଳୋକରେ ଆସିବ ନାୟମ ସୁଖା ଭଗବାନ ଏଭଳି ଭାବରେ ପ୍ରାପ୍ତ ହେଇପାରିବେ ନାହିଁ ବହୁତ ସୁଖରେ ଭଗବତ ଗୀତାରେ ଭଗବାନ କହିଲେ ସୁସୁଖମ କର୍ତ୍ତୁମ ଅଭ୍ୟମ ଏ ଭଗବାନର ଯେ ଭକ୍ତି କରିବାଟା ଏଇଟା ବହୁତ ଆନନ୍ଦଦାୟକ ସୁସୁଖମ ଏବଂ କର୍ତ୍ତୁମ ଅଭ୍ୟମ ଯାହା ସବୁ ଆମେ ଭଗବାନଙ୍କ ସହିତ କିଛି କରିଛେ ସେବା କରିଛେ ଏ କେବେ ନଷ୍ଟ ହେବ ନାହିଁ ଏ କଥା ମଧ୍ୟ ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ ପରେ କହିବେ ସେ କଥା ଏକୋଇଶ ଶ୍ଳୋକରେ ନାୟମ ସୁଖାବ ଭଗବାନ ବହୁତ ସୁଖରେ ବହୁତ ଆନନ୍ଦରେ ବହୁତ ଆରାମରେ ଜଣେ ଭଗବାନ ପ୍ରାପ୍ତ ହୋଇଯିବ ଦେଇନା ଗୋପିକା ସୁତ ଏ ଗୋପିକା ସୁତ ଯେ ଗୋପିକର ସୁତ କୃଷ୍ଣଙ୍କୁ ବହୁତ ସହଜରେ ବହୁତ ସୁଖରେ ଜଣେ ପ୍ରାପ୍ତ ହୋଇଯିବ ଜ୍ଞାନୀନା କାର୍ତ୍ତୁ ଭୂତାନ ଯଥା ଭକ୍ତି ମତାମିହ କିନ୍ତୁ ଜ୍ଞାନୀମାନେ ବା ଆତ୍ମଭୂତ ଯେଉଁମାନେ ଯୋଗ କରୁଛନ୍ତି ତପସ୍ୟା କରୁଛନ୍ତି ଏମାନଙ୍କ ଦ୍ୱାରା ଭଗବାନ ସେଭଳି ସହଜରେ ପ୍ରାପ୍ତ ହେଇପାରନ୍ତି ନାହିଁ ଯଥା ଭକ୍ତି ମତାମିହ ଯେଭଳି ଭାବରେ ମା ଯଶୋଦା କୃଷ୍ଣଙ୍କୁ ପ୍ରାପ୍ତ ହେଇଥିଲେ ତେଣୁ ଏଠି ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଯେ ଏମିତିକି ବ୍ରହ୍ମା ଶିବ ଆଦି ଦେବତାମାନେ ମଧ୍ୟ ତାଙ୍କୁ ଯୋଗୀ ଦୁଷ୍ପ୍ରାପ୍ତ ତମ୍ ନ କେବଳ ଦ୍ରୁତବତୀ ହେବ କିନ୍ତୁ ବ୍ରହ୍ମ ରୁଦ୍ରାଦି ବି ଅନିଶମ ସ୍ତୁୟମାନ ତମ ଭର୍ଷେଦ୍ୟପି ବ୍ରହ୍ମା ରୁଦ୍ରାଦି ଦେବତାମାନେ ତାଙ୍କୁ ବହୁତ ସ୍ତୁତି କରନ୍ତି ବହୁତ ସ୍ତୁତି ଆମର ଭାଗବତର ଦେଖିବା ଶିବଜୀ ମଧ୍ୟ ଭଗବାନଙ୍କର ସ୍ତୁତି କରିଛନ୍ତି ଅଷ୍ଟମ ସ୍କନ୍ଧ ନବମ ଅଧ୍ୟାୟ ଏଗାର ବାର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ବିଡ଼ା ପରେ ଭଗବାନ ଯେତେବେଳେ ମୋହିନୀ ରୂପରେ ଆବିର୍ଭାବ ହୋଇଥିଲେ ମୋହିନୀ ରୂପରେ ଆବିର୍ଭାବ ହୋଇ ଭଗବାନ ଦେବତାମାନଙ୍କୁ ଦେଇଥିଲେ ଅମୃତ ପ୍ରଦାନ କରିଥିଲେ ଅସୁରମାନଙ୍କୁ ସେଥିରେ ବଞ୍ଚିତ କରିଥିଲେ ତେଣୁ ଭଗବାନ ଶିବଜୀଙ୍କର ଇଚ୍ଛା ହେଲା ସେ ରୂପ ଦେଖିବା ପାଇଁ କିଭଳି ସେ ରୂପ ସମସ୍ତେ ମୋହିତ ହୋଇଯାଇଥିଲେ ଶିବଜୀ କାମକୁ ଜୟ କରିଥିଲେ କିନ୍ତୁ ତାଙ୍କର ସେ ଲୋଭ ହେଲା ଦେଖିବା ପାଇଁ ଭଗବାନଙ୍କ ସେ ରୂପ ତେଣୁ 11-12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଶିବଜୀ ଯାଇଛନ୍ତି ବୈକୁଣ୍ଠ ଲୋକଙ୍କୁ ଭଗବାନ ସେ ରୂପ ଦେଖିବା ପାଇଁ ପ୍ରାର୍ଥନା କରିଛନ୍ତି ତେଣୁ ଭଗବାନ ସେ ମୋହିନୀ ରୂପକୁ ଆଉ ଥରେ ତାଙ୍କୁ ଦେଖେଇଥିଲେ ଯେଉଁ ରୂପ ଦେଖି ଶିବଜୀ ମଧ୍ୟ ମୋହିତ ହେଇଗଲେ ତାଙ୍କ ପଛପଟେ ଧାଇଁଲେ ତା ଲୀଳା ସବୁ ରହିଛି ତେଣୁ ସେ ଭଗବାନ ବହୁତ ସ୍ତୁତି କରିଛନ୍ତି ଶିବଜୀ ଭଗବାନ ସ୍ତୁତି କରନ୍ତି ଏବଂ ବ୍ରହ୍ମା ମଧ୍ୟ ଅନେକ ସ୍ଥାନରେ ଭାଗବତ ବେଳେ ବର୍ଣ୍ଣନା କରାଯାଇଛି ଭଗବାନ ସବୁ ସ୍ତୁତି କରିଛନ୍ତି ବିଶେଷ ଭାବରେ ଦଶମ ସ୍କନ୍ଧ 14 ଅଧ୍ୟାୟରେ ଗୋଟିଏ ଅଧ୍ୟାୟ ବ୍ରହ୍ମାଙ୍କର ସ୍ତୁତି ରହିଛି କାରଣ ସେ ଗୋଟେ ଭୁଲ କରିଦେଇଥିଲେ କୃଷ୍ଣଙ୍କୁ ସେ ବୁଝିପାରିଲେ ନାହିଁ ଭଗବାନ ବୋଲି ଭଗବାନଙ୍କର ଏଭଳି ଲୀଳା ସମସ୍ତେ ବୁଝିପାରିବେ ନାହିଁ ଏମିତିକି ଦେବତାମାନେ ମଧ୍ୟ ମୋହିତ ହେଇଯାଆନ୍ତି ଭଗବାନଙ୍କ ଲୀଳାରେ ତେଣୁ ଭଗବାନ ଯେତେବେଳେ 5 ବର୍ଷ ବୟସରେ କୁମାର ବୟସର ଏଇ ଲୀଳାଟି କରିଥିଲେ ଯେଉଁ ଅଗାସୁରକୁ ବଧ କରିଥିଲେ ଅଗାସୁରକୁ ବଧ କରି ସାଙ୍ଗ ବାଳକମାନଙ୍କ ସହିତ ଯେଉଁ ଖାଦ୍ୟ ଗ୍ରହଣ କରୁଥିଲେ ଯମୁନା ନଦୀର ନଦୀ ତଟରେ ହରିଣ ଭୋଜନ କରୁଥିଲେ ସେଇଠି ବ୍ରହ୍ମା ଦେଖି ମୋହିତ ହେଇଗଲେ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କର ଅଇଠା ଖାଉଛନ୍ତି ଏସବୁ ଦେଖି ବ୍ରହ୍ମା ଯିଏକି ଭଗବାନଙ୍କୁ ଭୋଗ ଲଗାନ୍ତି ବହୁତ ପ୍ରକାର ବିଧିରେ ଭୋଗ ଲଗାନ୍ତି ଏତେ ସହଜରେ ଜଣେ ଭଗବାନ ଖାଇପାରିବେ ନାହିଁ ବହୁତ ପ୍ରକାର ନିୟମ ରହିଛି, ସେ ନିୟମରେ ଭଗବାନ ଭୋଗ ଲଗାଯାଏ। ବ୍ରହ୍ମା ସେ ସବୁ ଜାଣନ୍ତି, ସେ ଚିନ୍ତା କରୁଛନ୍ତି ଯାହାକୁ ଆମେ ଏଭଳି ନିଷ୍ଠାରେ ବହୁତ ପ୍ରକାର ମନ୍ତ୍ର ପାଠ କରି ତାଙ୍କୁ ଖାଦ୍ୟ ପ୍ରଦାନ କରୁଛୁ, ସେ ତାଙ୍କର ସାଙ୍ଗ ବାଳକମାନଙ୍କର ଅଇଁଠା ଖାଉଛନ୍ତି। ଇଏ ପ୍ରକୃତରେ ଭଗବାନ ନୁହଁ ଭାବିକିରି ମୋହିତ ହେଇଗଲେ ଭଗବାନଙ୍କ ଲୀଳା ଦେଖି, ତେଣୁ ସେ ତାଙ୍କର ବାଛୁରୀ ମାନଙ୍କୁ ନେଇଗଲେ, ତାପରେ ତାଙ୍କ ସାଙ୍ଗ ବାଳକମାନଙ୍କୁ ମଧ୍ୟ ନେଇଗଲେ, ଚୋରି କରି ନେଇଯାଇଥିଲେ। ତେଣୁ ଚୋରି କରି ନେଇ ଯେତେବେଳେ ଗୋଟେ ସ୍ଥାନରେ ରଖିକି ତାଙ୍କର ଧାମ ଯାଇଛନ୍ତି, ବ୍ରହ୍ମଲୋକକୁ ଯାଇଛନ୍ତି, ସେଠି ଗୋଟିଏ ତ୍ରୁଟି ଗୋଟିଏ କ୍ଷଣ ବିତିଯାଇଛି, ଆସି ପହଞ୍ଚିଲା ବେଳେ ଆଜି ଗୋଟିଏ ବର୍ଷ ଚାଲିଗଲାଣି। କାରଣ ବ୍ରହ୍ମାଙ୍କର ଗୋଟିଏ ଯୁଗ ହେଉଛି ଆମର 432, ଗୋଟିଏ ଦିନ ହେଉଛି ଆମର 432 କୋଟି ବର୍ଷ, ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ କୁହାଯାଇଛି। ସହସ୍ର ଯୁଗ ପର୍ଯ୍ୟନ୍ତ 1000 ଯୁଗ ବ୍ରହ୍ମାଙ୍କର ଗୋଟିଏ ଦିନ, ତେଣୁ ଆ ଭିତରେ ଭଗବାନ ଗୋଟିଏ ବର୍ଷ କାଳ ନିଜକୁ ବିସ୍ତାର କରି ଯେତିକି ସଂଖ୍ୟକ ବତ୍ସା ଥିଲେ, ଯେତିକି ସଂଖ୍ୟକ ସାଙ୍ଗ ବାଳକ ଥିଲେ, ନିଜକୁ ସେତିକି ସଂଖ୍ୟକ ବିସ୍ତାର କରି ଭଗବାନ ଏସବୁ ଲୀଳା କରୁଛନ୍ତି। ତେଣୁ ବ୍ରହ୍ମା ଭଗବାନ ତାଙ୍କୁ କୃପା କଲେ, ଯାହାଫଳରେ ଭଗବାନ ବ୍ରହ୍ମା ଏସବୁ ଜାଣିପାରିଲେ, ତେଣୁ ସେ ତାଙ୍କର କ୍ଷମା ପ୍ରାର୍ଥନା କରିଛନ୍ତି। ଦଶମ ସ୍କନ୍ଧ ଅଧ୍ୟାୟରେ ପୁରା ଅଧ୍ୟାୟଟା ସେ ତାଙ୍କୁ ସ୍ତୁତି କରିଛନ୍ତି। କିନ୍ତୁ ଏତେ ସ୍ତୁତି କଲେ ମଧ୍ୟ ଭଗବାନ କିଛି ଉଞ୍ଚୁ କହିଲେ ନାହିଁ, କିଛି କହିଲେ ନାହିଁ। ତେଣୁ ଭଗବାନ ପ୍ରକୃତରେ ପ୍ରୀତ ହେଲେ, ତାଙ୍କୁ କ୍ଷମା କଲେ ନା ନାହିଁ କିଛି ବ୍ରହ୍ମା ଜାଣିପାରିଲେ ନାହିଁ, ଚାଲିଗଲେ ସେ। ଏଭଳି ବ୍ରହ୍ମା ରୁଦ୍ର ଯାହାଙ୍କୁ ସ୍ତବ କଲେ ସନ୍ତୋଷ କରିପାରୁନାହାନ୍ତି, ସେଇ ଭଗବାନଙ୍କୁ ମା ଯଶୋଦା ଆଜି ତାଙ୍କୁ ବନ୍ଧନ କରୁଛନ୍ତି। ବନ୍ଧନ କରିବା ଲୀଳାଟି ଆସିବ, ଇଏ ଆଉ ଗୋଟେ ଲୀଳା, ଏତେ ସହଜରେ ବନ୍ଧା ହେବେ ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ସବୁବେଳେ 2 ଆଙ୍ଗୁଳ କମିଯିବ, ଯେତେ ଦୌଡ଼ି ଆଣି ବାନ୍ଧିଲେ ମଧ୍ୟ 2 ଆଙ୍ଗୁଳ କମିଯିବ, ଆଉ ପରସ୍ପର କରିବ ସେଇଟା ଆମେ ଯଦି କହିବାନି ସେ କଥା। ତେଣୁ ଏଇ ଯୋଉ ହେଲା ଯେ ଭଗବାନ ଏଇ ଲୀଳାକୁ ଆସ୍ୱାଦନ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ରୂପରେ ଆସନ୍ତି। ଭଗବାନ ଏଇ ଯୋଉ ତା ଭକ୍ତମାନେ ଭଗବାନଙ୍କୁ ଭଜନ କରି, ଭଗବାନଙ୍କୁ ପୂଜା କରି ବା ସେବା କରି ଯୋଉ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଭଗବାନ ସେ ଆନନ୍ଦ ପ୍ରାପ୍ତ ହେଇପାରନ୍ତି ନାହିଁ। ଏ 2 ପ୍ରକାର ଆନନ୍ଦ ରହିଛି, ଗୋଟେ ହେଉଛି ବିଷୟ ଆନନ୍ଦ, ଗୋଟେ ହେଉଛି ଆଶ୍ରୟ ଆନନ୍ଦ। ଭଗବାନ ହେଉଛନ୍ତି ଆନନ୍ଦର ବିଷୟ, ଏବଂ ଆମେ ତାକୁ ସେବା କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛେ, ଆମେ ହେଉଛି ଆନନ୍ଦର ଆଶ୍ରୟ। ତେଣୁ ଯେତେ ଭଜନକାରୀ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଭଜନକାରୀ ହେଉଛନ୍ତି ରାଧାରାଣୀ। ତେଣୁ ରାଧାରାଣୀଙ୍କର ଯେଉଁ ଆନନ୍ଦ, ସେ ଆନନ୍ଦ କିଭଳି ଭାବରେ, ସେଇଟା ଜାଣିବା ପାଇଁ ଭଗବାନ ଆସିଲେ, ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ। ସେ କଥା ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଏଇଟାକୁ ସେ ଏଇଟାକୁ ଆସ୍ୱାଦନ କରିବା ପାଇଁ ଆସନ୍ତି, ଭଗବାନ ଆସନ୍ତି। ଏଇଟା ସବୁ ବର୍ଣ୍ଣନା କରାଯିବ, ଖାଲି ଆମେ ଏଇ ଗୋଟିଏ କଥା କହିବା। ମାତା ମୋରେ ପୁତ୍ର ଭାବେ କରେ ନ ବନ୍ଧନ, ମାତା ମୋରେ ପୁତ୍ର ଭାବେ କରେ ନ ବନ୍ଧନ, ଅତି ହୀନ ଜ୍ଞାନେ କରେ ଲାଳନ ପାଳନ, ସଖା ଶୁଦ୍ଧ ସଖେ କରେ ସନ୍ଦେହାରୋହଣ, ସଖା ଶୁଦ୍ଧ ସଖେ କରେ ସନ୍ଦେହାରୋହଣ, ତୁମି କୁନ ବଡ଼ ଲୋକ ତୁମି ଆମିଷମ, ତୁମି କୁନ ବଡ଼ ଲୋକ ତୁମି ଆମିଷମ, ପ୍ରିୟା ଯଦି ମନ କରି କରାଏ ଭର୍ଷନ, ୁତି ଅଜେ ହରେ ସେଇ ମୋର ମନୁତି ଅଜେ ହରେ ସେଇ ମୋର ମନ। ତାହେଲେ ବନ୍ଧନ କରୁଛନ୍ତି, ଭଗବାନ କେତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଭଗବାନ ତ ସେଇଟା ବୁଝୁଛନ୍ତି, କିନ୍ତୁ ମା ଯଶୋଦାଙ୍କର ଯୋଉ ଆନନ୍ଦ, ରାଧାରାଣୀ ତାକୁ ଭର୍ସନା କରି ବା ଅଭିମାନ କରି ତାଙ୍କୁ ଯୋଉ ପ୍ରକାର ବିଭିନ୍ନ ପ୍ରକାର ଆଜି ମା ଯଶୋଦା ମଧ୍ୟ ଗାଳି ଦଉଛନ୍ତି, ଏବଂ ଏଇ ଗାଳି ଶୁଣି ଭଗବାନ ବହୁତ ଆନନ୍ଦ ହୁଅନ୍ତି। ବେଦସ୍ତୁତିରେ ଯେତିକି ଆନନ୍ଦିତ ହୁଅନ୍ତି ନାହିଁ, ଏ ଗାଳିରେ ସେତିକି ଆନନ୍ଦିତ ହୁଅନ୍ତି। ତେଣୁ ତାଙ୍କର ଭାବ କିଭଳି, ସିଏ କିଏ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେଇଥିପାଇଁ ସେ ଚୈତନ୍ୟ ମହାପ୍ରଭୁ ଉପରେ ଆସି ଏ ଲୀଳା ସବୁ ଏଇ ତାଙ୍କର ଭାବକୁ ସବୁ ଆସ୍ୱାଦନ କରନ୍ତି। ଏଇଭଳି ଭାବରେ ଏ ଲୀଳା ଚାଲିବ, ବହୁତ କଥା ଅଛି, କିନ୍ତୁ ଆମେ ଏଇ ଶ୍ଳୋକଟି ବିଷୟରେ କିଛି କଥା କହିଲେ ଆମ କଥାକୁ ଟିକେ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର ଆମ କଥା କହିବାର କିଛି କାହା କିଛି ରହିଲା କି ଡାଉଟ୍ ରହିଲା ବା ସନ୍ଦେହ ରହିଲା ବା କିଛି ପ୍ରଶ୍ନ ରହିଛି, ନହେଲେ ଆମ କଥାକୁ ବିଶ୍ରାମ ଦେବା। ପ୍ରଭୁ ଆମେ କିଛି କହିବେ, ଅନ୍ୟ କାର୍ଯ୍ୟକ୍ରମ ସବୁ ରହିଛି, ତେଣୁ ଯଦି କାହାର କିଛି ପ୍ରଶ୍ନ ନାହିଁ ତାହେଲେ ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସନ୍ତ ଗୌର ଭକ୍ତ କି ଜୟ ଗୌର ପ୍ରମାନନ୍ଦେ
ଯିଏକି 64 ମଠ ମନ୍ଦିର କରିଛନ୍ତି ସମଗ୍ର ଭାରତରେ।